ମୁଁ କାଳୁ ପ୍ରଧାନ ଅରବିନ୍ଦ ନଗରରୁ କହୁଛି। ସିଏଫଆର ଗ୍ରୁପ ଆମ ଅରବିନ୍ଦ ନଗରକୁ ଆସିଥିଲେ। ସେମାନେ ଆମ ରୋଡ ଆଉ କମ୍ୟୁନିଟି ହଲ ଅଙ୍ଗନବାଡି କେନ୍ଦ୍ର ଆ ବିଷୟରେ ଆଲୋଚନା କଲେ। ଆଲୋଚନା କଲା ଭିତରେ ତାଙ୍କୁ ସମସ୍ତ ଅସୁବିଧା ଜଣେଇଲି। ସେମାନେ ନେଇ ମିଟିଂରେ ଆମର 19 ନମ୍ବର ଆଉ 18 ନମ୍ବର ୱାର୍ଡର ଯୋଉ ମିଟିଂ ହେଇଥିଲା ସେମାନଙ୍କ ସାର୍ଙ୍କ ଆଗରେ ହଉଛି ପ୍ରକାଶ କଲେ। ପ୍ରକାଶ କରିକିରି ତାଙ୍କୁ ହଉଛି ସମସ୍ତ ହଉଛି ତଥ୍ୟ ପାଇଁ ଦେଇଥିବାରୁ ଆମେ ସିଏଫଆର ଗ୍ରୁପକୁ ଧନ୍ୟବାଦ ଜଣାଉଛୁ।